ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ମୁଖ୍ୟ ସମ୍ବାଦ, ଏକ ଭାରତ ଶ୍ରେଷ୍ଠ ଭାରତ ମନ୍ତ୍ର ସହିତ କ୍ରୀଡ଼ାର ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର 125ତମ ମନ୍ କି ବାତ୍ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧନ କରି କହିଲେ, ଭାରତୀୟ ସଂସ୍କୃତି ଓ ରାମାୟଣ ପ୍ରତି ଶ୍ରଦ୍ଧା ବିଶ୍ୱରେ ଆଦୃତ। ସ୍ୱାୟତ୍ତ ଶାସନ ଦିବସ ଅବସରରେ 7ଟି ଏନ୍ଏସିକୁ ମ୍ୟୁନିସିପାଲିଟିର ମାନ୍ୟତା ଦେଲେ ରାଜ୍ୟ ସରକାର। ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ କଟକଠାରେ ଚାଲିଛି ଏସ୍ଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଏବଂ ଶ୍ରୀମନ୍ଦିରରେ ପାଳନ କରାଯାଉଛି ରାଧାଷ୍ଟମୀ। ଏକ ଭାରତ ଶ୍ରେଷ୍ଠ ଭାରତ ମନ୍ତ୍ରରେ ଏକ ହୋଇ ଦେଶବାସୀଙ୍କୁ ଆଗେଇବାକୁ ହେବ। ଏହି କ୍ଷେତ୍ରରେ କ୍ରୀଡ଼ାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆକାଶବାଣୀର 125ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କ ସହ ଭାବ ବିନିମୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଶ୍ରୀନଗରର ଡାଲ୍ ହ୍ରଦରେ 800 ଖେଳାଳିଙ୍କୁ ନେଇ ପ୍ରଥମଥର ଖେଲୋ ଇଣ୍ଡିଆ ୱାଟର ସ୍ୱୋର୍ଟସ୍ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। କ୍ରୀଡ଼ା ମହୋତ୍ସବରେ ଅଂଶଗ୍ରହଣ କରି ସ୍ୱର୍ଣ୍ଣପଦକ ଜିତିଥିବା ଓଡ଼ିଶାର ଖେଳାଳି ରଶ୍ମିତା ସାହୁଙ୍କ ସହ ପ୍ରଧାନମନ୍ତ୍ରୀ ଫୋନ୍ ଯୋଗେ କଥା ହୋଇଥିଲେ। ରଶ୍ମିତା ଯୁବବର୍ଗଙ୍କ ପାଇଁ ଏକ ପ୍ରେରଣା ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରତିକୂଳ ପରିସ୍ଥିତିର ସାମ୍ନା କରିବା ସହ ଖେଳରେ ଦେଶର ନାମ ଉଜ୍ଜଳ କରିଥିବାରୁ ପ୍ରଧାନମନ୍ତ୍ରୀ ରଶ୍ମିତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ପହଲା ଖେଲୋ ଇଣ୍ଡିଆ ୱାଟର ସ୍ପୋର୍ଟସ୍ ଫେଷ୍ଟିଭାଲ ଅର୍ ଓ ଭି ଶ୍ରୀନଗର କି ଡଲ୍ ଝିଲ୍ ପର ହୁଆ। ମହିଳା ଆଥଲେଟ୍ସ ବି ପିଛେ ନହିଁ ରହି। ରଶ୍ମିତା ଜୀ, ସବସେ ପହଲେ ତୋ ଆପକୋ ଖେଲ ଜଗତ ମେ ସଫଳତା କେ ଲିଏ ବହୁତ ବହୁତ ବଧାଈ। ଆପକେ ବାରେ ମେ ଅର୍ ଆପକି ଖେଲ ଯାତ୍ରା କେ ବାରେ ମେ ଜାନନେ କେ ଲିଏ ବହୁତ ଉତ୍ସୁକ ହେ।
ପ୍ରଧାନମନ୍ତ୍ରୀଙ୍କ ସହ ବାର୍ତ୍ତାଳାପ ପରେ ନିଜର ଖୁସି ବ୍ୟକ୍ତ କରି ରଶ୍ମିତା ଆକାଶବାଣୀକୁ କହିଛନ୍ତି,
ବର୍ତ୍ତମାନ ଆୟୋଜିତ ଖେଲୋ ଇଣ୍ଡିଆ ୱାଟର ସ୍ପୋର୍ଟସ୍ ଫେଷ୍ଟିଭାଲରେ ମୁଁ 2ଟି ସ୍ୱର୍ଣ୍ଣ ପଦକ ହାସଲ କରିଥିଲି। ଏତଦ୍ୱାରା ମୋ ସହିତ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସାର୍ କଥା ହୋଇଥିଲେ। ତାଙ୍କ ସହିତ କଥା ହୋଇକି ମୁଁ ବହୁତ ଖୁସି ଆଉ ଗର୍ବ ଫିଲ୍ କରୁଛି। ଖୁସି ଲାଗୁଛି କି ଆଜି ମୁଁ ମୋ ସହିତ ପୁରା ଆମ ସେଣ୍ଟର ହଉ ପୁରା ଓଡ଼ିଶାର ନାଁ ରଖିଛି। ମୋତେ ବହୁତ ଖୁସି ଲାଗୁଛି। ମୁଁ ଚାହୁଁଛି କି ମୋ ଜାଗାରେ ଆହୁରି ବି ବହୁତ ସାରା ପିଲା ଆସିକି ଏମିତି ସ୍ପୋର୍ଟସରେ ପାର୍ଟିସିପେଟ୍ କରିକି ଆଗକୁ ବଢ଼ନ୍ତୁ।
ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଛନ୍ତି, ଆତ୍ମନିର୍ଭର ଭାରତ ପଥରେ ବିକଶିତ ଦେଶ ଗଠନ ଲକ୍ଷ୍ୟ ନେଇ ଭାରତକୁ ଭୋକାଲ୍ ଫର୍ ଲୋକାଲ୍ ମନ୍ତ୍ର ସହିତ ଆଗକୁ ବଢ଼ିବାକୁ ହେବ। ଆଗାମୀ ପାର୍ବଣ ଋତୁରେ ଭାରତରେ ପ୍ରସ୍ତୁତ ଉପହାର, ଭାରତରେ ବୁଣା ହୋଇଥିବା ବସ୍ତ୍ର ଏବଂ ଜୀବନର ପ୍ରତ୍ୟେକ ଆବଶ୍ୟକତା ସ୍ୱଦେଶୀ ହେବା ଉଚିତ ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି।
ଆପକୁ ସ୍ୱଦେଶୀ କି ବାତ କଭି ଭି ଭୁଲନି ନହିଁ ହେ। ପହନାୱା ଭହି ଜୋ ଭାରତ ମେ ବୁନା ହୋ। ଜୀବନ କି ହର ଜରୁରତ ମେ ସବ କୁଛ ସ୍ୱଦେଶୀ ହୋ। ଗର୍ବ ସେ କହୋ ୟେ ସ୍ୱଦେଶୀ ହେ। ଇସ୍ ଭାବ କୁ ଲେକର ହମେ ଆଗେ ଚଲନା ହେ। ଏକ ହି ମନ୍ତ୍ର ଭୋକଲ ଫର ଲୋକଲ, ଏକ ହି ରାସ୍ତା ଆତ୍ମନିର୍ଭର ଭାରତ, ଏକ ହି ଲକ୍ଷ୍ୟ ବିକଶିତ ଭାରତ।
ଚଳିତ ମୌସୁମୀ ଋତୁରେ ଦେଖାଦେଇଥିବା ପ୍ରାକୃତିକ ବିପର୍ଯ୍ୟୟ ଦେଶ ପାଇଁ ସମସ୍ୟା ସୃଷ୍ଟି କରିଛି। ଗତ କିଛି ସପ୍ତାହ ମଧ୍ୟରେ ଦେଶର ବିଭିନ୍ନ ଭାଗରେ ବନ୍ୟା ଓ ଭୂସ୍କଳନ ଭଳି ପ୍ରାକୃତିକ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ପ୍ରଧାନମନ୍ତ୍ରୀ ତାଙ୍କ ସମ୍ବୋଧନରେ କହିଛନ୍ତି, ଆମର ଯବାନମାନେ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଯୋଗ କରି ରିଲିଫ୍ ଓ ଥଇଥାନ କାର୍ଯ୍ୟ କରୁଛନ୍ତି। ଏହି ପରୀକ୍ଷା ସମୟରେ ମାନବୀୟ ଗୁଣାବଳୀ ପ୍ରଦର୍ଶନ କରିଥିବା ସମସ୍ତଙ୍କ ପ୍ରତି ପ୍ରଧାନମନ୍ତ୍ରୀ କୃତଜ୍ଞତା ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତୀୟ ଲୋକସେବା ଆୟୋଗ ୟୁପିଏସ୍ସି ପରୀକ୍ଷାର ବିଭିନ୍ନ ପର୍ଯ୍ୟାୟରେ କୃତକାର୍ଯ୍ୟ ହୋଇଥିଲେ ମଧ୍ୟ ଚୂଡ଼ାନ୍ତ ମେଧା ତାଲିକାରେ ସ୍ଥାନ ପାଇନଥିବା ଛାତ୍ରଛାତ୍ରୀମାନେ ଡିଜିଟାଲ୍ ପ୍ଲାଟଫର୍ମ ପ୍ରତିଭା ସେତୁର ସୁବିଧା ନେଇପାରିବେ। ଶ୍ରୀ ମୋଦି କହିଛନ୍ତି, ଏହି ପୋର୍ଟାଲ୍ ଜରିଆରେ ଶତାଧିକ ପ୍ରାର୍ଥୀ ଉପଯୁକ୍ତ ନିଯୁକ୍ତି ପାଇପାରିଛନ୍ତି ଏବଂ ଏହା ଆଗକୁ ବଢ଼ିବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଭାରତରେ ନିୟମିତ ଭାବେ ଫୁଟବଲ ଖେଳର ଲୋକପ୍ରିୟତା ବଢ଼ୁଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ମଧ୍ୟପ୍ରଦେଶର ଶାହାଦଲ ସହରରେ ଆରମ୍ଭ ହୋଇଥିବା କ୍ରୀଡ଼ା ବିପ୍ଳବକୁ ଦେଖିବା ପାଇଁ ଯିବାକୁ ଫୁଟବଲ ପ୍ରେମୀମାନଙ୍କୁ ପ୍ରଧାନମନ୍ତ୍ରୀ ଆହ୍ୱାନ କରିଛନ୍ତି। ବିଶ୍ୱର ପ୍ରତ୍ୟେକ କୋଣ ଅନୁକୋଣରେ ଏବେ ଭାରତୀୟ ସଂସ୍କୃତି ଓ ରାମାୟଣ ପ୍ରତି ଶ୍ରଦ୍ଧା ଦେଖାଦେଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। ରୁଷିଆର ଭ୍ଲାଡିଭୋଷ୍ଟକ୍ ସହରରେ ଆୟୋଜିତ ଏକ ପ୍ରଦର୍ଶନୀରେ ରୁଷୀୟ ପିଲାମାନଙ୍କ ଦ୍ୱାରା ରାମାୟଣ ଶୀର୍ଷକ ଅନେକଗୁଡ଼ିଏ ଚିତ୍ରାଙ୍କନ ପ୍ରଦର୍ଶିତ ହୋଇଥିଲା। ଶ୍ରୀ ମୋଦି ଆସନ୍ତା 15 ତାରିଖରେ ପାଳିତ ହେବାକୁ ଥିବା ଇଞ୍ଜିନିୟର୍ସ ଡେ ଏବଂ 17 ତାରିଖରେ ବିଶ୍ୱକର୍ମା ପୂଜା ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦେଶରେ ବିଶ୍ୱକର୍ମା ଶିଳ୍ପୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ସରକାର ବିଶ୍ୱକର୍ମା ଯୋଜନା କାର୍ଯ୍ୟକାରୀ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଶିଶୁ ବିହାରରେ ସ୍ଥାନୀୟ ଲୋକଙ୍କ ସହ ପ୍ରଧାନମନ୍ତ୍ରୀଙ୍କ 125ତମ ମନ୍ କି ବାତ୍ କାର୍ଯ୍ୟକ୍ରମକୁ ଶୁଣିଛନ୍ତି। ସ୍ୱାୟତ୍ତ ଶାସନ ବ୍ୟବସ୍ଥାରେ ଜନସାଧାରଣଙ୍କ ସମସ୍ୟାଗୁଡ଼ିକର ସମାଧାନ ଦିଗରେ ଜନସାଧାରଣଙ୍କୁ କ୍ଷମତା ପ୍ରଦାନ କରିବା ନେଇ ଆଜି ସ୍ୱାୟତ୍ତ ଶାସନ ଦିବସ ପାଳନ କରାଯାଉଛି। ଶାସନ ବ୍ୟବସ୍ଥାରେ ଗୋଟିଏ ଦେଶରେ କେନ୍ଦ୍ର ସରକାର ଏବଂ ରାଜ୍ୟରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହୋଇଥାଏ। ତୃତୀୟଟି ହେଲା ସ୍ୱାୟତ୍ତ ଶାସନ ବ୍ୟବସ୍ଥା। 1992 ପଞ୍ଚାୟତରାଜ ବ୍ୟବସ୍ଥା ଦ୍ୱାରା ସ୍ୱାୟତ୍ତ ଶାସନ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ସ୍ୱାୟତ୍ତ ଶାସନ ଦିବସ ଅବସରରେ ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ଲୋକମାନଙ୍କର କ୍ଷମତା ଓ ଅଧିକାର ସମ୍ବନ୍ଧରେ ସଚେତନ କରାଇବା ନେଇ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ରେଳବାଇ ଅଡିଟୋରିୟମ୍ଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟକ୍ରମ ଓ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଜାତୀୟ ଏକକ ଗମନାଗମନ କାର୍ଡ଼ର ଲୋକାର୍ପଣ ସହ ଆମ ବସ୍ ପାଇଁ ହ୍ୱାଟ୍ସଆପ୍ ମାଧ୍ୟମରେ ଟିକେଟ୍ ବୁକିଂ ସେବା ଏବଂ ଡିଜିଟାଲ୍ ଟିକେଟ୍ କ୍ରେତାଙ୍କୁ ରିହାତି ପ୍ରଦାନ ସୁବିଧାର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,
ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ନାଗରିକମାନଙ୍କୁ ମୌଳିକ ସୁବିଧାମାନ ଯୋଗାଇ ଦେବା ସମସ୍ତ ସରକାରଙ୍କର ଇଏ ହେଉଛି ନୈତିକ ଦାୟିତ୍ୱ। ଏହା ନାଗରିକଙ୍କର ମଧ୍ୟ ସାମ୍ବିଧାନିକ ଅଧିକାର। ଭାରତ ପରି ଏକ ବିଶାଳ ଦେଶରେ ଆମର ସହରାଞ୍ଚଳ ମାନଙ୍କରେ ମଧ୍ୟ ଆମେ ସ୍ୱାୟତ୍ତ ଶାସନ ବ୍ୟବସ୍ଥା ମାଧ୍ୟମରେ ଲୋକମାନଙ୍କୁ ତାଙ୍କର ସୁଖ ସ୍ୱାଚ୍ଛନ୍ଦ୍ୟ ସମସ୍ତ ପ୍ରକାରର ଲୋକଙ୍କର ସମସ୍ୟା ତାର ସମାଧାନ କରିକି ତାଙ୍କୁ ଭଲରେ ରଖିବା ଇଏ ହେଉଛି ସ୍ୱାୟତ୍ତ ଶାସନ ବ୍ୟବସ୍ଥାର ମୁଖ୍ୟ କାର୍ଯ୍ୟ।
ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ନୂଆ 16 ଏନ୍ଏସି ଓ 7 ସହରକୁ ମ୍ୟୁନିସିପାଲିଟି ଭାବେ ଘୋଷଣା କରିଛନ୍ତି। ଏହି ସହରଗୁଡ଼ିକ ହେଲା କରଞ୍ଜିଆ, ବୌଦ୍ଧ, ଆସିକା, ଛତ୍ରପୁର, ଭଞ୍ଜନଗର, କବିସୂର୍ଯ୍ୟନଗର ଏବଂ ପୋଲସରା। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସହରାଞ୍ଚଳର ଆର୍ଥିକ ଅନଗ୍ରସର ଲୋକଙ୍କୁ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବାକୁ ଆହୁରି ବ୍ୟାପକ କରିବା ପାଇଁ ରାଜ୍ୟରେ 115 ପୌରାଞ୍ଚଳ ସହଯୋଗ କାର୍ଯ୍ୟକ୍ରମକୁ ଲୋକାର୍ପିତ କରିଛନ୍ତି। ଏହି ଅବସରରେ ନାଗରିକମାନଙ୍କୁ ସଶକ୍ତ, ଦ୍ରୁତ ଏବଂ କ୍ରିୟାଶୀଳ ସେବା ପ୍ରଦାନ ନିଶ୍ଚିତ କରିବା ପାଇଁ ସହର ସାଥୀ ସୁବିଧା ଆରମ୍ଭ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ବିଏମ୍ସି କାର୍ଯ୍ୟାଳୟ ପରିସରରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ 10 ବିଶିଷ୍ଟ ବର୍ଜ୍ୟ ପରିଚାଳନା ପ୍ଲାଣ୍ଟ, 150 ସାମଗ୍ରୀ ପୁନରୁଦ୍ଧାର ସୁବିଧା କେନ୍ଦ୍ର ଏବଂ ହ୍ୱାଟ୍ସଆପ୍ ଚାଟ୍ ବୋଟ୍ ସେବା ଆଦି ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞପିତ ଅଞ୍ଚଳ ପରିଷଦ ଏବଂ ଭଦ୍ରକ ପୌରପାଳିକାଠାରେ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ 3 ବସ୍ର ଶୁଭାରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହିତାଧିକାରୀମାନଙ୍କୁ ବିଧାୟକ କାର୍ଯ୍ୟାଦେଶ ବଣ୍ଟନ କରିଛନ୍ତି। କଟକରେ ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ଏସ୍ଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଜାରି ରହିଛି। ବୈଠକରେ ବେଆଇନ ଅର୍ଥ କାରବାର ଓ କଳାଧନ ସମ୍ପର୍କରେ ଆଲୋଚନା କରାଯାଉଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। କ୍ରାଇମ୍ବ୍ରାଞ୍ଚ ଆଇଜି, ଭିଜିଲାନ୍ସ ଆରକ୍ଷୀ ଅଧୀକ୍ଷକ, ଇଡି ଉପନିର୍ଦ୍ଦେଶକ ପ୍ରମୁଖ ଏଠାରେ ଉପସ୍ଥିତ ଅଛନ୍ତି। ଜାତୀୟ କ୍ରୀଡ଼ା ଦିବସ ପାଳନ ଅବସରରେ ଢେଙ୍କାନାଳରେ ଏକ ସାଇକେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ବାଜିଚୌକ ଛକଠାରୁ ମହିଷାପାଟ ପର୍ଯ୍ୟନ୍ତ ସାଇକେଲ ରାଲିରେ ଛାତ୍ରଛାତ୍ରୀମାନଙ୍କ ସହିତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ପ୍ରମୁଖ ସାମିଲ ହୋଇଥିଲେ। କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ଅବସରରେ ଏକ ସାଇକେଲ ସଚେତନତା ଶୋଭାଯାତ୍ରା ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର ଏବଂ ସଦସ୍ୟମାନେ ଯାଜପୁର ଜିଲ୍ଲା ଗସ୍ତ କରିବା ସହ ଏକ ସମୀକ୍ଷା ବୈଠକ କରିଛନ୍ତି। ଜିଲ୍ଲାର ଦାନଗଦୀସ୍ଥିତ ଶିଶୁ ପରିଚର୍ଯ୍ୟା ଅନୁଷ୍ଠାନ ଅନ୍ନପୂର୍ଣ୍ଣା ଶିଶୁଗୃହ ପରିଦର୍ଶନ କରିବା ସହ ସନ୍ସାଇଲୁଠାରେ ଟାଟା ଷ୍ଟିଲ୍ ଫାଉଣ୍ଡେସନର ସାଥିଆ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅବସରରେ ବାଲ୍ୟ ବିବାହ ପ୍ରଥା ରୋକିବାରେ ସହଯୋଗ କରୁଥିବା ଯୁବ ସ୍ୱେଚ୍ଛାସେବୀମାନଙ୍କୁ ସମ୍ମାନିତ କରାଯାଇଥିଲା। ପରେ ଆୟୋଗର ସଦସ୍ୟମାନେ ନଗଡ଼ାସ୍ଥିତ ଆମ ଅଙ୍ଗନୱାଡ଼ି କେନ୍ଦ୍ର ପରିଦର୍ଶନ କରିଥିଲେ। ପରେ ଶ୍ରୀମତୀ ପାତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଏକ ସମୀକ୍ଷା ବୈଠକରେ ନଗଡ଼ାର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିଥିଲେ। ପୁରୀ ଶ୍ରୀମନ୍ଦିରରେ ଆଜି ଭାଦ୍ରବ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ରାଧାଷ୍ଟମୀ ନୀତି ପାଳନ କରାଯାଉଛି। ଏନେଇ ସ୍ୱତନ୍ତ୍ର ନୀତି ଅବସରରେ ଚକ୍ରରାଜ ସୁଦର୍ଶନଙ୍କ ଚଳନ୍ତୀ ପ୍ରତିମା ନଗର ପରିକ୍ରମା କରିବ। ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ପରେ ଦୈତାପତିମାନେ ସୁଦର୍ଶନଙ୍କୁ ପହଣ୍ଡି କରି ଆଣି ଜଗମୋହନ ଚୌଦଳାରେ ବିଜେ କରାଇବେ। ଗୌଡ଼ବାଡ଼ ସାହିର ଜମ୍ବେଶ୍ୱର ମହାଦେବ ମନ୍ଦିରକୁ ବିଜେ କରିବା ସହ ସେଠାରେ ଶୀତଳଭୋଗ ଓ ପ୍ରସାଦ ଲାଗି ନୀତି ଅନୁଷ୍ଠିତ ହେବ। ପରେ ଜମ୍ବେଶ୍ୱରଙ୍କ ପକ୍ଷରୁ ଜଣେ ପୂଜାପଣ୍ଡା ସାମନ୍ତ ଶ୍ରୀମନ୍ଦିରର ବାର୍ଷିକ ଆୟବ୍ୟୟ ହିସାବ ସୁଦର୍ଶନଙ୍କ ସମ୍ମୁଖରେ ପଢ଼ି ନୀତି ସମ୍ପୂର୍ଣ୍ଣ କରିବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ଏକ ଭାରତ ଶ୍ରେଷ୍ଠ ଭାରତ ମନ୍ତ୍ର ସହିତ କ୍ରୀଡ଼ାର ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲେ ପ୍ରଧାନମନ୍ତ୍ରୀ। ଆକାଶବାଣୀର 125ତମ ମନ୍ କି ବାତ୍ ସଂସ୍କରଣରେ ଦେଶବାସୀଙ୍କୁ ସମ୍ବୋଧନ କରି କହିଲେ, ଭାରତୀୟ ସଂସ୍କୃତି ଓ ରାମାୟଣ ପ୍ରତି ଶ୍ରଦ୍ଧା ବିଶ୍ୱରେ ଆଦୃତ। ସ୍ୱାୟତ୍ତ ଶାସନ ଦିବସ ଅବସରରେ 16 ନୂଆ ଏନ୍ଏସି ଏବଂ 7 ନୂଆ ମ୍ୟୁନିସିପାଲିଟି ଗଠନ ନେଇ ଘୋଷଣା କଲେ ରାଜ୍ୟ ସରକାର। ଜଷ୍ଟିସ୍ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ କଟକଠାରେ ଚାଲିଛି ଏସ୍ଆଇଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ଏବଂ ଶ୍ରୀମନ୍ଦିରରେ ଭାଦ୍ରବ ଶୁକ୍ଳପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଉଛି ରାଧାଷ୍ଟମୀ ନୀତି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ସନ୍ଧ୍ୟା 6:45।